ଦ୍ୱିତୀୟ ସାମୁଏଲ ଅଧ୍ୟାୟ ଏକୋଇଶ। ଦାଉଦଙ୍କର ସମୟରେ କ୍ରମାଗତ ତିନି ବର୍ଷ ଦୁର୍ଭିକ୍ଷ ହେଲା। ତହିଁରେ ଦାଉଦ ସଦାପ୍ରଭୁଙ୍କ ମୁଖ୍ୟ ଅନ୍ୱେଷଣ କରନ୍ତେ। ସଦାପ୍ରଭୁ କହିଲେ, ସାଉଲ ଓ ତାହାର ରକ୍ତପାତୀ ବଂଶ ସକାଶୁ ଏହା ହେଉଅଛି, ଯେହେତୁ ସେ ଗିବିୟନୀୟ ଲୋକମାନଙ୍କୁ ବଧ କରିଥିଲା। ତେଣୁ ରାଜା ଗିବିୟନୀୟ ଲୋକମାନଙ୍କୁ ଡକାଇ ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା କଲେ। ଏହି ଗିବିୟନୀୟ ଲୋକମାନେ ଇସ୍ରାଏଲ ସନ୍ତାନ ନଥିଲେ, ମାତ୍ର ଇମରୀୟମାନଙ୍କର ଅବଶିଷ୍ଟାଂଶ ମଧ୍ୟରେ ଥିଲେ। ପୁଣି ଇସ୍ରାଏଲ ସନ୍ତାନମାନେ ସେମାନଙ୍କ ନିକଟରେ ଶପଥ କରିଥିଲେ। ତଥାପି ସାଉଲ ଇସ୍ରାଏଲ ଓ ଜିଉଦା ସନ୍ତାନଗଣ ପକ୍ଷରେ ଉଦ୍ୟୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ। ଏଣୁ ଦାଉଦ ଏହି ଗିବିୟନୀମାନଙ୍କୁ କହିଲେ, ମୁଁ ତୁମମାନଙ୍କ ପାଇଁ କ'ଣ କରିବି ଓ ତୁମମାନେ ଯେପରି ସଦାପ୍ରଭୁଙ୍କ ଅଧିକାରକୁ ଆଶୀର୍ବାଦ କରିବ, ଏଥିପାଇଁ ମୁଁ କ'ଣ ଦେଇ ପ୍ରାଶ୍ଚିତ କରିବି? ତହିଁରେ ଗିବିୟନୀମାନେ ତାଙ୍କୁ କହିଲେ, ଆମ୍ଭମାନଙ୍କର ପୁଣି ସାଉଲର କିଏ ବା ତାହା ବଂଶର ମଧ୍ୟରେ ରୂପା କି ସୁନା ସମ୍ବନ୍ଧୀୟ କିଛି କଥା ନାହିଁ, କିବା ଇସ୍ରାଏଲ ମଧ୍ୟରେ କୌଣସି ମନୁଷ୍ୟର ପ୍ରାଣଦଣ୍ଡ କରିବା ଆମ୍ଭମାନଙ୍କର ଉଚିତ ନୁହେଁ। ତେଣୁ ସେ କହିଲେ, ତୁମେମାନେ ଯାହା କହିବ ମୁଁ ତୁମମାନଙ୍କ ପାଇଁ ତାହା କରିବି। ତେଣୁ ସେମାନେ ରାଜାଙ୍କୁ କହିଲେ, ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି ଓ ଆମ୍ଭମାନେ ଯେପରି ବିନଷ୍ଟ ହୋଇ ଇସ୍ରାଏଲର କୌଣସି ସୀମାରେ ରହି ନ ପାରିବୁ, ଏଥିପାଇଁ କୁମନ୍ତ୍ରଣା କରିଅଛି, ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହେଉନ୍ତୁ। ତେଣୁ ଆମ୍ଭମାନେ ସଦାପ୍ରଭୁଙ୍କ ମନୋନୀତ ସାଉଲର ଗିବିଆରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା। ଏଥିରେ ରାଜା କହିଲେ, ମୁଁ ସେମାନଙ୍କୁ ସମର୍ପି ଦେବି। ମାତ୍ର ସାଉଲଙ୍କର ପୌତ୍ର ଜୋନାଥନର ପୁତ୍ର ମଫିବୋସତକୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କର ମଧ୍ୟରେ ଅର୍ଥାତ୍ ଦାଉଦ ଓ ସାଉଲଙ୍କର ପୁତ୍ର ଜୋନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା। ମାତ୍ର ଅୟାର କନ୍ୟା ରିସ୍ପା, ଅମୋଣି ଓ ମଫିବୋସତ ନାମରେ ସାଉଲଙ୍କର ଯେଉଁ ଦୁଇ ପୁତ୍ର ପ୍ରସବ କରିଥିଲା, ପୁଣି ସାଉଲଙ୍କର କନ୍ୟା ମିଝଲ ମହଲାତୀୟ ବର୍ଷିଲୟର ପୁତ୍ର ଅଦ୍ରିଏଲର ଯେଉଁ ପାଞ୍ଚ ପୁତ୍ର ପ୍ରସବ କରିଥିଲା, ସେମାନଙ୍କୁ ରାଜା ନେଇ ଗିବିୟନୀୟମାନଙ୍କ ହସ୍ତରେ ସମର୍ପଣ କଲେ। ତେଣୁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗିଦେଲେ। ପୁଣି ସେ ସାତ ଜଣ ଯାକ ଏକାବେଳେ ମାରା ପଡ଼ିଲେ। ସେମାନେ ପ୍ରଥମ ଶସ୍ୟଛେଦନ ସମୟରେ ଅର୍ଥାତ୍ ଜବଛେଦନର ଆରମ୍ଭ ସମୟରେ ହତ ହେଲେ। ଏଉତାରେ ଅୟାର କନ୍ୟା ରିସ୍ପା ଅଖା ନେଇ ଶସ୍ୟଛେଦନର ଆରମ୍ଭାବଧି ଆକାଶରୁ ସେମାନଙ୍କ ଉପରେ ଜଳ ବର୍ଷିବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଆପଣା ପାଇଁ ତାହା ପ୍ରସାରିଲା, ଆଉ ସେ ଦିନବେଳେ ଆକାଶ ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ କିମ୍ବା ରାତ୍ରିବେଳେ ବନ୍ୟ ପଶୁଗଣକୁ ଆସିବାକୁ ଦେଲା ନାହିଁ। ଏଥିରେ ସାଉଲଙ୍କର ଉପପତ୍ନୀ ଅୟାର କନ୍ୟା ରିସ୍ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା। ସେତେବେଳେ ଦାଉଦ ଯାଇ ଜାବେସ୍ ଗିଲିୟଦ ନିବାସୀମାନଙ୍କ ନିକଟରୁ ସାଉଲଙ୍କର ଅସ୍ଥି ଓ ତାହାଙ୍କର ପୁତ୍ର ଜୋନାଥନର ଅସ୍ଥି ନେଲେ, କାରଣ ଗିଲବୟରେ ପଲେଷ୍ଟିୟମାନେ ସାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟିୟମାନଙ୍କ ଦ୍ୱାରା ବୈସ୍ଥାନ ଛକରେ ଟଙ୍ଗାଗଲା ଉତ୍ତରେ ଜାବେସ୍ ଗିଲିୟଦୀୟମାନେ ସେହି ସ୍ଥାନରୁ ତାହା ଚୋରି କରି ନେଇଥିଲେ। ଏ ନିମନ୍ତେ ସେ ସେଠାରୁ ସାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଜୋନାଥନର ଅସ୍ଥି ଆଣିଲେ। ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ। ଏଉତାରେ ସେମାନେ ସାଉଲଙ୍କର ଓ ତାଙ୍କର ପୁତ୍ର ଜୋନାଥନର ଅସ୍ଥି ବିନ୍ୟାମିନ୍ ଦେଶସ୍ଥ ସେଲାରେ ତାହାର ପୁତ୍ର କିସ୍ର କବର ମଧ୍ୟରେ ପୋତିଲେ। ରାଜା ଯାହା ଆଜ୍ଞା କଲେ ଲୋକମାନେ ତାହା ସବୁ କଲେ। ତହିଁତାରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ। ଅନନ୍ତର ପଲେଷ୍ଟିୟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା। ପୁଣି ଦାଉଦ ଓ ତାଙ୍କ ସଙ୍ଗେ ତାଙ୍କର ଦାସମାନେ ଯାଇ ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ କଲେ। ତହିଁରେ ଦାଉଦ କ୍ଲାନ୍ତ ହେଲେ। ସେ ସମୟରେ ଇସ୍ବି ବନବ ନାମରେ 300 ସେକଲ ପରିମିତ ପିତ୍ତଳମୟ ବର୍ଷାଧାରୀ ଦୀର୍ଘକାୟ ବଂଶଜାତ ଜଣେ ନୂତନ ଖଡ୍ଗରେ ସସଜ ହୋଇ ଦାଉଦଙ୍କୁ ଆଘାତ କରିବାକୁ ମନସ୍ଥ କଲା। ମାତ୍ର ସରୁଆର ପୁତ୍ର ଅବିଷୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟିୟକୁ ଆଘାତ କରି ବଧ କଲା। ସେତେବେଳେ ଦାଉଦଙ୍କର ଲୋକମାନେ ତାଙ୍କ ନିକଟରେ ଶପଥ କରି କହିଲେ, ଯେପରି ତୁମ୍ଭେ ଇସ୍ରାଏଲର ପ୍ରଦୀପ ନ ଲିଭାଅ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ। ଏଥିଉତ୍ତରେ ପୁନର୍ବାର ଗୋବ୍ରେ ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ ହେଲା। ତହିଁରେ ହୁସାତୀୟ ସିଦ୍ଧକୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା। ଏଉତାରେ ପୁନର୍ବାର ପଲେଷ୍ଟିୟମାନଙ୍କ ସହିତ ଗୋବ୍ରେ ଯୁଦ୍ଧ ହେଲା। ତହିଁରେ ବୈଥଲେହମୀୟ ଜାରେ ଓର୍ଗିମ୍ର ପୁତ୍ର ଇଲହାନନ ତନ୍ତି ନରାସ୍ତୁଲ୍ୟ ବର୍ଷାଧାରୀ ଗାଥିୟ ଗଲିଆତକୁ ବଧ କଲା। ଏହାପରେ ପୁନର୍ବାର ଗାଥରେ ଯୁଦ୍ଧ ହେଲା। ସେଠାରେ ଅତି ଦୀର୍ଘକାୟ, ପୁଣି ପ୍ରତି ହସ୍ତ ଓ ପାଦରେ 6 ଅଙ୍ଗୁଳି ସର୍ବସୁଦ୍ଧା 24 ଅଙ୍ଗୁଳି ବିଶିଷ୍ଟ ଏକ ଜଣ ଥିଲା। ସେ ମଧ୍ୟ ଦୀର୍ଘକାୟ ବଂଶଜାତ। ପୁଣି ସେ ଇସ୍ରାଏଲ୍କୁ ତୁଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ସିମିର ପୁତ୍ର ଜୋନାଥନ୍ ତାହାକୁ ବଦ୍ଧ କଲା। ଏହି ଚାରିଜଣ ଗାଥରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ। ଏମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଦାସମାନଙ୍କ ହସ୍ତରେ ମାରା ପଡ଼ିଲେ।